ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ଟଲଷ୍ଟୟଙ୍କ କାହାଣୀ କାମ, ମୃତ୍ୟୁ ଓ ରୋଗ। ପୁରାତନ ଯୁଗରେ ଭାରତରେ ଲୋକଙ୍କଠାରେ ଗୋଟିଏ କଥା ପ୍ରଚଳିତ ଥିଲା, କୁହାଯାଉଥିଲା, ଆଗରୁ ମଣିଷକୁ ଭଗବାନ ଏମିତି ତିଆରି ଥିଲେ ତାକୁ କୌଣସି କାମଧାମ କରିବାକୁ ଦରକାର ପଡ଼ୁନଥିଲା। ନା ରହିବା ପାଇଁ ଘର ଦରକାର ଥିଲା, ନା ପିନ୍ଧିବା ପାଇଁ କପଡ଼ା। ଶରୀର ପତଳା ଥିଲା ମଣିଷର, ଆଉ ଆୟୁ 100 ବର୍ଷ ଉପରେ। ରୋଗ ଶୋକ କାହାକୁ ଜଣାନଥିଲା। କିଛି ବର୍ଷ ପରେ ଭଗବାନ ନିଜ ସୃଷ୍ଟିକୁ ମୁହଁ ବୁଲେଇ ଦେଖିଲେ ତାର ଅବସ୍ଥା ଏବେ କ'ଣ ଜାଣିବା ପାଇଁ। ଦେଖିଲେ କେହି ବି ନିଜ ଜୀବନକୁ ନେଇ ଖୁସି ନଥିଲେ, ଆଉ ସେଠି କଳହ ଲାଗି ରହିଥିଲା। ସଭିଏ ନିଜ ନିଜ କଥାରେ ଘାଣ୍ଟି ହେଉଥିଲେ। ଏମିତି ଅବସ୍ଥା କରିସାରିଥିଲେ ଯେ ଜୀବନ ଆନନ୍ଦ ବଦଳରେ କ୍ଲେଶ ହିଁ ମୂଳ ଆଧାର ହୋଇ ରହିଯାଇଥିଲା। ଈଶ୍ୱର ଚିନ୍ତା କଲେ ଯେ ଏହି କଥାଟା ଏଥିପାଇଁ ହେଲା, ସମସ୍ତେ ଅଲଗା ଅଲଗା ଓ ନିଜ ନିଜ ପାଇଁ ରହୁଛନ୍ତି। ଏମିତି ଅବସ୍ଥାକୁ ବଦଳାଇବା ପାଇଁ ଈଶ୍ୱର ଗୋଟିଏ କାମ କଲେ, ଏମିତି ବନ୍ଦୋବସ୍ତ କଲେ କାମ ବିନା ଜୀବନ ସମ୍ଭବ ହିଁ ହୋଇପାରିବ ନାହିଁ। ଥଣ୍ଡାରୁ ବଞ୍ଚିବା ପାଇଁ ସ୍ଥାନ ଦରକାର ପଡ଼ିଲା। ସେ ହୋଇପାରେ ଗାତ ଖୋଳି ଗୁମ୍ଫା ବନେଇ ରହୁ ବା ଘର ତିଆରି କରି ମଣିଷ ରହୁ। ତାପରେ ଭୋକକୁ ମେଣ୍ଟେଇବା ପାଇଁ ମଣିଷ ଶସ୍ୟ ଉତ୍ପାଦନ କରୁ, ଅର୍ଥାତ୍ ବୁଣିବା ପୁଣି କାଟିବାକୁ ବି ପଡ଼ିବ। ଭଗବାନ ଚିନ୍ତା କଲେ କାମ ପଡ଼ିଲେ ମଣିଷ ସଂଗଠିତ ହୋଇ ରହିବା ଶିଖିବେ, ସମ୍ମିଳିତ ହୋଇ ରହିବେ। ତାକୁ ସାଧନ ତିଆରି କରିବାକୁ ପଡ଼ିବ, ଯେମିତି ହାତ ହତିଆର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଜିନିଷ ବୋହି ନିଆଯିବ, ଘର ତିଆରିବ, କ୍ଷେତ ଜୋତା ହେବ, ଶସ୍ୟ ବୁଣା ହେବ, ଆଗକୁ କପଡ଼ା ବି ତିଆରି କରିବାକୁ ପଡ଼ିବ। ଆଉ ଏସବୁ ଗୁଡ଼ିକୁ ଦେଖିଲେ ମଣିଷ ଏକା କରିପାରିବ ନାହିଁ। ତାପରେ ସେ ଜାଣିପାରିବ, ସମସ୍ତେ ମିଳିମିଶି କାମ କଲେ ଯେତିକି ଆମଦାନୀ ହେବ, ଆଉ ଜୀବନ ସେତିକି ଖୁସିରେ କଟିବ। ଏହି କଥାଟି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଓ ସମସ୍ତେ ସମୃଦ୍ଧ ହେବେ। କିଛି ବର୍ଷ ଗଲା, ପୁଣି ଭଗବାନଙ୍କ ସୃଷ୍ଟିକୁ ନେଇ ଧ୍ୟାନମଗ୍ନ ହେଲା। ଏବେ କେମିତି ତାଙ୍କ ସୃଷ୍ଟି? ଏବେ ଲୋକ ଆଗ ଅପେକ୍ଷା ଭଲରେ ଅଛନ୍ତି ତ? ହେଲେ ଦେଖିବାକୁ ମିଳିଲା ଅବସ୍ଥା ପ୍ରଥମରୁ ବି ଖରାପ। କାମ ତ ସମସ୍ତେ ଏକା ସହିତ କରନ୍ତି, କାହିଁକି ନା ଆଉ କିଛି ନିଜ ଦ୍ୱାରା ହେଉନାହିଁ, କିନ୍ତୁ ସମସ୍ତେ ମିଳିମିଶି ନାହାନ୍ତି। ତାଙ୍କ ମଧ୍ୟରେ ଦଳବର୍ଗ ତିଆରି ହୋଇସାରିଲାଣି। ଭିନ୍ନ ଭିନ୍ନ ବର୍ଗର ଲୋକ ଅନ୍ୟର କାମକୁ ନେଇ ଲୁଟି ନେଇଯିବା ଚାଲିଥାଏ, ଆଉ ଜଣେ ଅନ୍ୟ ଜଣଙ୍କ ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୁଅନ୍ତି। ଏହି ଟଣାଓଟରାରେ ସମୟ ଓ ଶକ୍ତି ହିଁ ନଷ୍ଟ ହୁଏ, ତେଣୁ ସମସ୍ତଙ୍କ ଅବସ୍ଥା ବିଗିଡ଼ିଯାଏ ଓ ଆଗକୁ ଖରାପ ହୋଇ ହୋଇ ଚାଲି। ଭଗବାନ ଚିନ୍ତା କଲେ ଏହା ବି ଠିକ୍ ନୁହେଁ, ଏବେ ଏମିତି କରାହେବ ଯେ ମଣିଷକୁ ନିଜର ମୃତ୍ୟୁ ଜଣା ନ ପଡ଼ୁ, ସେ ଜାଣିନଥିବ ତାର ମୃତ୍ୟୁ ଆସିଯିବ, ଆୟୁ ତାର ନିଶ୍ଚିତ ନ ରହୁ, ଏମିତିରେ ମଣିଷ ନିଜେ ନିଜେ ଠିକ୍ ହେବ। ତେବେ ଏହି ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ କଲେ ମୃତ୍ୟୁର ସଠିକ୍ ଦିନ ତାକୁ ଜଣା ନ ପଡ଼ିଲେ ଜଣେ ଅନ୍ୟ ଜଣଙ୍କଠୁ ଲୁଟାଲୁଟି ବି କରିବନି। ସେ ପ୍ରସ୍ତୁତିତ ଭାବେ ଚିନ୍ତା କରିବ, ଜଣା ନାହିଁ ଆଉ କେତେ ଦିନ ଜୀବନଟା ଯେ, ଏପରି ଜୀବନର ପ୍ରତିକ୍ଷଣର ଉପଲବ୍ଧିକୁ ନେଇ ଚାଲିବାର ଅଛି, କାହିଁକି ଏହାକୁ ଖରାପ କାମରେ ବ୍ୟର୍ଥ କରିବା। ପୁଣି କିନ୍ତୁ କଥାଟା ଓଲଟା ହେଲା। ଭଗବାନ ଯେବେ ପୁଣି ସୃଷ୍ଟିକୁ ଦେଖିବାକୁ ଆସିଲେ କ'ଣ ଦେଖିଲେ? ଏଠି ତ ଜୀବନ ଆଗଠାରୁ ବି ଆହୁରି ଖରାପ ହୋଇ ଚାଲିଛି। ଯିଏ ବଳବାନ ଥିଲା ସେ ଦେଖିଲା ମଣିଷ କେବେ ବି ଯଦି ମରିପାରେ, ତେବେ ଦୁର୍ବଳକୁ ମୃତ୍ୟୁର ଭୟ ଦେଖାଇ ନିଜ ଅକ୍ତିଆରରେ କରିନେଲା। କିଛି ଜଣଙ୍କୁ ମାରି ବି ଦେଲା, ଆଉ କିଛି ଜଣଙ୍କୁ ଡରେଇ ଦେଇ ନିଜ ଆଡ଼କୁ କଲା। ହୋଇ ହୋଇ କ'ଣ ହେଲା ନା, ଶକ୍ତିମାନ ଲୋକ ଓ ତାଙ୍କ ସନ୍ତାନ କାମ କରିବା ପାଇଁ ମନ କଲେ ନା, ଲୁଚିଲେ। ତାଙ୍କ ପାଇଁ ସମୟ କାଟିବା ହିଁ ଗୋଟିଏ ପ୍ରଶ୍ନ ହୋଇ ରହିଲା। ନିଜର ଆଳସ୍ୟକୁ ନେଇ ଠିକ୍ରେ ବଞ୍ଚିବା ପାଇଁ ନାନା କାମ କଲେ। ଆଉ ଯିଏ ଦୁର୍ବଳ ତାକୁ ଏମିତି କାମ କରିବାକୁ ପଡ଼ିଲା ଯେ ତାକୁ ଫୁର୍ସତ ହିଁ ମିଳିଲାନି। ଏମିତି ଦୁଇ ପ୍ରକାର ଲୋକ ଜଣେ ଜଣଙ୍କ ଠାରୁ ପରସ୍ପର ଠାରୁ ଖୁବ୍ ରାଗୁଥିଲେ ଓ ଜଣେ ଅନ୍ୟଠୁ ଦୂରରେ ରହୁଥିଲେ। ସମସ୍ତେ ଦୁଃଖୀ ଥିଲେ ଆଉ ଲୋକଙ୍କ ଜୀବନ ପ୍ରଥମଠାରୁ ଆହୁରି ଦୁର୍ଭର ହୋଇ ଉଠୁଥିଲା। ଏସବୁ ଦେଖି ଈଶ୍ୱର ପୁଣି ସୁଧାରିବାକୁ ଚେଷ୍ଟା କଲେ। ଭାବିଲେ ଏହି ଉପାୟ ପକ୍କା ହେବ। ଏବେ ଚିନ୍ତା କରି ଭଗବାନ ମଣିଷ ପାଖକୁ ବିଭିନ୍ନ ପ୍ରକାର ରୋଗ ପଠାଇଲେ। ଭାବିଲେ ପ୍ରତ୍ୟେକଙ୍କ ମୁଣ୍ଡରେ ଯେବେ ରୋଗ ବାସ କରିବ ତେବେ ଯିଏ ଭଲ ଲୋକ ହୋଇଥିବ ସେ ରୋଗୀ ପ୍ରତି ଓ ଦୁର୍ବଳ ପ୍ରତି ଦୟା କରିବ ଓ ସହାୟତାର ହାତ ବଢ଼ାଇବ। କାହିଁକି ନା ନିଜେ କେବେ ଏହି ରୋଗରେ ନ ପଡ଼ିବ କିଏ ଜାଣେ। ସେ ଅନ୍ୟମାନଙ୍କୁ ଦୟା କଲେ ସିନା ଅନ୍ୟମାନଙ୍କ ଦୟାର ଆଶା ତା ପ୍ରତି ସେ ରଖିବ। ଏହିପରି ବ୍ୟବସ୍ଥା କରି ଭଗବାନ ନିଶ୍ଚିତ ହେଲେ। କିନ୍ତୁ ପୁଣି ଯେବେ ଏହି ସୃଷ୍ଟିକୁ ଦେଖିବାକୁ ଆସିଲେ ଦେଖିଲେ ଯେମିତି ନିଜ କରୁଣାରୁ ସିଏ ରୋଗର ଦାନ ଦେଇଥିଲେ ଦେଖିଲେ ମଣିଷର ଅବସ୍ଥା ପୁଣି ଆଗଠାରୁ ଖରାପ ଅଛି। ରୋଗର କାରଣରୁ ଭେଟିବା ତ ଦୂର ନିଜ ନିଜ ଭିତରେ ଦୂର ଦୂର ହୋଇ ରହୁଥିଲେ। ବଳିଷ୍ଠ ଲୋକ ନିଜ ରୋଗକୁ ନେଇ ଦୁର୍ବଳ ଲୋକଙ୍କୁ ନିଜର ସେବାରେ ଲଗାଇ ଦେଉଥିଲେ। କିନ୍ତୁ ସେହି ସେବକ ଯେବେ ରୋଗରେ ପଡ଼ୁଥିଲା ତାକୁ ପଚାରିବାକୁ ବି ଆସୁନଥିଲେ। ଆଉ ଯାହାଠାରୁ ଏହିପରି ଭାବରେ ଖୁବ୍ କାମ ବା ରୋଗରେ ସେବା ନିଆଯାଉଥିଲା ସେ ସେବା କରି କରି ଥକି ଯାଇ ଭାଙ୍ଗି ପଡ଼ୁଥିଲେ। ତେଣୁ ରୋଗରେ ନିଜର ବା ପାଖ ଲୋକର କେହି ସାହାଯ୍ୟ କରୁନଥିଲେ ଆଉ ନିଜ ଭାଗ୍ୟ ଆଦରି ରହୁଥିଲେ। ସମୃଦ୍ଧ ଲୋକ ଏହି ଗରିବ ଲୋକଙ୍କ ପାଇଁ ଗୋଟିଏ ହସ୍ପିଟାଲ ତିଆରି କରିଦେଇଥିଲେ ଯେମିତିକି ନିଜ ଖୁସିରେ କିଛି ଜଣା ପଡ଼ିବନି ଯେ ରୋଗୀ ଏଇ ଆଖପାଖରେ ଅଛି ଆଉ ଗରିବ ହସ୍ପିଟାଲରେ ରହିବ। ସେଠି ରହିଲେ ଗରିବ ନିଜ ପାଖ ଲୋକର ସେବାରୁ ବଞ୍ଚିତ ହେଉଥିଲେ। ସେଥିରେ ସେ କଷ୍ଟ ପାଉଥିଲେ। ସେଠି ଏମିତି ଦରମା ପାଇ ଲୋକ ରହୁଥିଲେ କହିବା କଥା ନୁହଁ, ନର୍ସ ହାତରେ ପଡ଼ୁଥିଲେ ଯିଏକି ବିନା ଦୟା ମମତାରେ ସବୁ କରୁଥିଲେ। ଔଷଧ ଏମିତି ଖୁଆଉଥିଲେ ତିରସ୍କାରରେ ତାଙ୍କ ମୁହଁ ଭରି ଉଠୁଥିଲା। କିଛି ରୋଗକୁ ଛୁଆଁ ରୋଗ ବୋଲି ମନାଯାଉଥିଲା ତାହା ତାଙ୍କୁ ହୋଇ ନଯାଉ ଏହି ଡର ପାଇଁ ରୋଗୀଠାରୁ ସେମାନେ ଦୂରରେ ରହୁଥିଲେ ଆଉ ଯିଏ ରୋଗୀର ପାଖରେ ରହୁଥିଲେ ତାଙ୍କଠାରୁ ବି ଦୂରରେ ରହୁଥିଲେ। ଏହି ସବୁ ଦେଖି ଭଗବାନ ମନରେ ମନ କହିଲେ ଏମିତିରେ ବି ଲୋକଙ୍କୁ କିଛି ବୁଝା ପଡ଼ୁନି ଯେ ତାଙ୍କ ସୁଖ କେଉଁଥିରେ ଅଛି। ତାଙ୍କୁ ଦୁଃଖ ହିଁ ମିଳୁଥାଉ, ଦୁଃଖ ଭୋଗ କରି ସେ ବୁଝିପାରିବେ। ଏହିପରି ଭାବି ଭଗବାନ ତାଙ୍କ ଉପରେ ଛାଡ଼ିଦେଲେ। ଏହିପରି ଭାବରେ ମଣିଷର ସ୍ୱାଧୀନ ହେବା କଥାଟି କେତେ ବର୍ଷ ବିତିଗଲାଣି। ଏବେ କିଛି ବୁଝିପାରିଛନ୍ତି କେମିତି ସେମାନେ ପ୍ରସନ୍ନ ରହିବେ ବା ରହିବା ଉଚିତ। କିଛି କାମ କିଛିଙ୍କ ପାଇଁ ହେବ, ଅନ୍ୟ ପାଇଁ ଆମୋଦ, ଏହା ଠିକ୍ ନୁହେଁ। କାମରୁ ତ ସମସ୍ତେ ମିଳିମିଶି ଓ ନିଜ ନିଜ ଭିତରେ ବୁଝାମଣା ଆଉ ଖୁସିର ସହିତ ରହିବା ଶିଖିବା ସୁଗମତା ହେବା ଦରକାର। ମୁଣ୍ଡରେ ଯେବେ ମୃତ୍ୟୁ ଆସି ବସିଛି ବା ଆଉ କେଉଁ କ୍ଷଣରେ ଆସି ପହଞ୍ଚିଯିବ ଏମିତି ଅବସ୍ଥାରେ ମଣିଷ ପାଇଁ ବୁଝିବା ଭଳି କଥା ଏହା ଯେ ସେ ତାର ଆୟୁଷର ପ୍ରତିକ୍ଷଣ ସମୟକୁ ଚୁରେଇ ସେବା ଆଉ ଭକ୍ତିରେ ବିତେଇଲେ ଭଲ। କେତେକ ବୁଝିଲେ ଯେ ରୋଗରେ ଜଣଙ୍କଠୁ ଅନ୍ୟ ଜଣକୁ ଅଲଗା କରିବା ନୁହେଁ, ବରଂ ପରସ୍ପର ପ୍ରେମଭାବ ସେବା ମନୋଭାବ ମିଳିମିଶି ରହିବା ପାଇଁ ଉଦ୍ଦିଷ୍ଟ।
ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣମାନେ ଧୈର୍ଯ୍ୟ ଧରି ଏହି ଗପ ଗୁଡ଼ିକୁ ଶୁଣୁଛନ୍ତି। ଆମେ ଧାରାବାହିକ ଭାବରେ ଆପଣମାନଙ୍କୁ ଏମିତି ଗପ ଶୁଣେଇ ଚାଲିବୁ। ଆଉ ଆପଣମାନେ ଯଦି ମତାମତ ଦେବେ ଆମର ଯେଉଁ ଗପ କହିବାର ପ୍ରକ୍ରିୟା ଆହୁରି ଆଗକୁ ଯିବ। ଆପଣଙ୍କର ମତାମତ ଅପେକ୍ଷାରେ ରହିଲୁ। ନମସ୍କାର।